ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ସାରା ଦେଶରେ ଆଜି ପାଳନ କରାଯାଉଛି ବିଜୟାଦଶମୀ ପର୍ବ। 3% ମହଙ୍ଗା ଭତ୍ତା ବୃଦ୍ଧି ସହ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଡାଲି ଆତ୍ମନିର୍ଭରତା ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଏବଂ ଆଇସିସି ପୁରୁଷ T20 ବ୍ୟାଟ୍ସମ୍ୟାନ୍ ବର୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା। ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଗାନ୍ଧି ଜୟନ୍ତୀ ଅବସରରେ ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀରେ ମଧ୍ୟ ଦେଶବ୍ୟାପୀ ସଭା ସମିତିମାନ ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 156ତମ ଜନ୍ମବାର୍ଷିକୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଜାତିର ପିତାଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ସମର୍ପଣ କରିବାର ଏହା ଏକ ନିଆରା ଅବସର। ଶ୍ରୀମତୀ ମୁର୍ମୁ କହିଛନ୍ତି, ମହାତ୍ମା ଗାନ୍ଧୀ ସମଗ୍ର ମାନବ ଜାତିକୁ ସହନଶୀଳତା, ଶାନ୍ତି ଏବଂ ସତ୍ୟର ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କୁ ମାନବ ଜାତି ପାଇଁ ପ୍ରେରଣା ବୋଲି କହିବା ସହ ସେ ଅସ୍ପୃଶ୍ୟତା, ନିରକ୍ଷରତା, ନିଶା ଏବଂ ଅନ୍ୟାନ୍ୟ ସାମାଜିକ କୁପ୍ରଥା ଦୂର କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ବୋଲି କହିଛନ୍ତି। ମହାତ୍ମା ଗାନ୍ଧୀ ସମାଜର ଦୁର୍ବଳ ବର୍ଗଙ୍କୁ ଶକ୍ତି ଓ ସମର୍ଥନ ପ୍ରଦାନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଏକ ଆତ୍ମନିର୍ଭରଶୀଳ, ସ୍ୱାବଲମ୍ବୀ ଏବଂ ଶିକ୍ଷିତ ଭାରତ ଗଠନ କରିବା ଲକ୍ଷ୍ୟରେ ଚରଖା ମାଧ୍ୟମରେ ଆତ୍ମନିର୍ଭରଶୀଳତାର ବାର୍ତ୍ତା ଦେଇଥିଲେ। ଆଜିର ଦିନରେ ସତ୍ୟ ଏବଂ ଅହିଂସାର ପଥ ଅନୁସରଣ କରିବାକୁ ସଂକଳ୍ପ ନେବା ସହ ଦେଶର କଲ୍ୟାଣ ଏବଂ ପ୍ରତିବଦ୍ଧତା ରହିବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗୁଜରାଟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୋରବନ୍ଦରରେ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ କୀର୍ତ୍ତି ମନ୍ଦିରରେ ପ୍ରାର୍ଥନା ସଭାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଯୋଗଦେବା ସହ ଆଜି ସକାଳେ ଅହମ୍ମଦାବାଦର ସାବରମତୀ ଆଶ୍ରମରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ ଏବଂ କଲେଜରେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଉପରେ ଆଲୋଚନା କାର୍ଯ୍ୟକ୍ରମମାନ ରଖାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଗାନ୍ଧୀବାଦୀ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଖଦୀ ଦୋକାନଗୁଡ଼ିକରେ ଗ୍ରାମୀଣ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଚରଖାର ଭାବନାକୁ ଆଗକୁ ନେବା ଲାଗି ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ୍ ଫର୍ ଲୋକାଲ୍ ଏବଂ ହର୍ ଘର୍ ସ୍ୱଦେଶୀ ଆହ୍ୱାନ ଅନୁଯାୟୀ ଗୁଜରାଟ ସରକାର ଆଜିଠାରୁ ଖଦୀ ଏବଂ ହସ୍ତତନ୍ତ ଉତ୍ପାଦ ଉପରେ December 31 ପର୍ଯ୍ୟନ୍ତ 30% ରିହାତି ଘୋଷଣା କରିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ଆମର ପଡ଼କାଷ୍ଟ ସିରିଜ୍ କାହାଣୀ ପଛର ବ୍ୟକ୍ତିତ୍ୱର ଅଂଶ ଭାବରେ ଆଜି ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ VP ଆପୁକୁଟାନ୍ ପୋଡୁଭାଲ୍ଙ୍କ ସହ ଏକ ଆଲୋଚନା ପ୍ରସାରଣ କରାଯିବ। ଆଜି ସକାଳ 9:10 ଏବଂ ସନ୍ଧ୍ୟା 5:10 ଆକାଶବାଣୀର FM ଗୋଲ୍ଡ ଚ୍ୟାନେଲରେ ଏହି ଆଲୋଚନା ପ୍ରସାରଣ କରାଯିବ। ସାରା ଦେଶରେ ଆଜି ବିଜୟାଦଶମୀ ବା ଦଶହରା ପର୍ବ ପାଳନ କରାଯାଉଛି। ଏହି ଦିନଟି ନବରାତ୍ରି ଏବଂ ଦୁର୍ଗାପୂଜାର ସମାପ୍ତିକୁ ଦର୍ଶାଇଥାଏ। ମନ୍ଦ ଉପରେ ଭଲର ବିଜୟକୁ ସ୍ମରଣ ପୂର୍ବକ ଭଗବାନ ରାମଙ୍କ ରାବଣ ଉପରେ ବିଜୟ ପାଳନ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଏହି ପର୍ବ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଏବଂ ସତ୍ୟ ଓ ନ୍ୟାୟର ପଥ ଅନୁସରଣ କରିବାକୁ ପ୍ରେରଣା ଦେଇଥାଏ। ଶ୍ରୀମତୀ ମୁର୍ମୁ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ରାବଣ ଦହନ ଓ ଦୁର୍ଗାପୂଜା ଜାତୀୟତାର ମୂଲ୍ୟବୋଧକୁ ପ୍ରତିଫଳିତ କରେ। ଏହି ପର୍ବ ସମସ୍ତଙ୍କୁ କ୍ରୋଧ ଏବଂ ଅହଂକାର ଭଳି ନକାରାତ୍ମକ ପ୍ରବୃତ୍ତିକୁ ତ୍ୟାଗ କରିବାକୁ ଶିକ୍ଷା ଦେଇଥାଏ। ରାଷ୍ଟ୍ରପତି ଆଜିର ଦିନରେ ଆଶା ପୋଷଣ କରିଛନ୍ତି, ଏହି ପର୍ବ ସମସ୍ତଙ୍କୁ ଗୋଟିଏ ସମାଜ ଏବଂ ଦେଶ ଗଠନ କରିବାକୁ ପ୍ରେରଣା ଦେବା ସହ ସମସ୍ତେ ଯେଭଳି ନ୍ୟାୟ, ସମାନତା ଓ ସଦ୍ଭାବର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇପାରିବେ ତାହା ସୁନିଶ୍ଚିତ କରିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀର ଲାଲକିଲ୍ଲାର ମାଧବ ଦାସ ପାର୍କରେ ଦଶହରା ଉତ୍ସବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଶହରା ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା କିଭଳି ମୋଦି ସରକାର ଉତ୍ତର ପୂର୍ବାଞ୍ଚଳକୁ ଦେଶର ବିକାଶର ମୁଖ୍ୟଧାରାରେ ସାମିଲ କରି ଏହାକୁ ଭାରତର ଅଭିବୃଦ୍ଧିର ଏକ ନୂତନ ଇଞ୍ଜିନ୍ରେ ପରିଣତ କରୁଛନ୍ତି। ଦୂର ସୀମାନ୍ତ ଭାବରେ ଦେଖାଯାଉଥିବା ଦେଶର ଉତ୍ତର ପୂର୍ବାଞ୍ଚଳ ଏବେ ଶାନ୍ତି, ପ୍ରଗତି ଏବଂ ସମ୍ଭାବନାର ଆଲୋକବର୍ତ୍ତିକା ସାଜିଛି। ଗତ 11 ବର୍ଷ ଧରି ନରେନ୍ଦ୍ର ମୋଦିଙ୍କ ସରକାର ଅନ୍ତର୍ଭୁକ୍ତିମୂଳକ ବିକାଶ ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଐତିହାସିକ ଭାବରେ ଅଣଦେଖା କରାଯାଇ ଆସୁଥିବା ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସେଗୁଡ଼ିକୁ ଯେଭଳି ବିକାଶର ମୁଖ୍ୟଧାରାରେ ସାମିଲ କରାଯାଇପାରିବ ସେ ନେଇ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ 23 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ବିକଶିତ ଭାରତ କେ ନିର୍ମାଣ କେ ଲିଏ ପୂର୍ବୀ ଭାରତ କା ବିକଶିତ ହୋନା ବହୁତ ଜରୁରୀ ହେ ଔର ନର୍ଥ ଇଷ୍ଟ ପୂର୍ବୀ ଭାରତ କା ସବସେ ଅହମ ଅଙ୍ଗ ହେ ହମାରେ ଲିଏ ଇସକା ମତଲବ ସିର୍ଫ एक दिशा नहीं है, हमारे लिए ईस्ट का मतलब है एम्पावर, एक्ट, स्ट्रेंथन एंड ट्रांसफॉर्म। पूर्वी भारत के लिए यही हमारी सरकार की नीति है, यही पॉलिसी, यही प्रायोरिटी। आज पूर्वी भारत को, हमारे नॉर्थ ईस्ट को ग्रोथ के सेंटर स्टेज पर लेकर आई है।
ନରେନ୍ଦ୍ର ମୋଦି ସରକାର ଲୁକ୍ ଇଷ୍ଟ ନୀତିକୁ ଆକ୍ଟ ଇଷ୍ଟ ନୀତିରେ ପରିବର୍ତ୍ତନ କରି ଏବେ ଏହାକୁ ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଥମ ଏବଂ ତ୍ୱରିତ ନୀତି ଭାବେ ପରିବର୍ତ୍ତନ କରିଛନ୍ତି। 2014-15 ମସିହାରୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ବଜେଟ୍ ଆବଣ୍ଟନ 2,333 କୋଟି ଟଙ୍କାରୁ ଅଢ଼େଇ ଗୁଣ ବୃଦ୍ଧି କରାଯାଇ 2024-25ରେ 5,900 କୋଟି ଟଙ୍କା କରାଯାଇଛି। କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳରେ ଶିଳ୍ପ ବିକାଶ ପାଇଁ ଉତ୍ତର ପୂର୍ବ ପରିବର୍ତ୍ତନଶୀଳ ଶିଳ୍ପାୟନ ଯୋଜନା ଉନ୍ନତି 2025 କାର୍ଯ୍ୟକାରୀ କରିଛନ୍ତି। ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ମାଧ୍ୟମରେ ଯେଭଳି ଉତ୍ତର ପୂର୍ବାଞ୍ଚଳକୁ ଦେଶର ଅନ୍ୟ ବିକଶିତ ରାଜ୍ୟ ସହ ସମକକ୍ଷ କରାଯାଇପାରିବ ସେ ନେଇ ଗତ 11 ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଡାଲିଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି ଏବଂ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆସନ୍ତା 6 ବର୍ଷ ପର୍ଯ୍ୟନ୍ତ ଡାଲି ଆତ୍ମନିର୍ଭରତା ମିଶନ କାର୍ଯ୍ୟକାରୀ କରିବେ। ଗତକାଲି ଏହି ମିଶନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷଠାରୁ 2030-31 ପର୍ଯ୍ୟନ୍ତ ଏହି ମିଶନ କାର୍ଯ୍ୟକାରୀ ହେବ। ଏଥିପାଇଁ 11,440 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଡାଲି ମିଶନ ମାଧ୍ୟମରେ 2030-31 ସୁଦ୍ଧା ଉତ୍ପାଦନକୁ 350 ଲକ୍ଷ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
आज 11,440 करोड़ रुपीस के आउटले के साथ आत्मनिर्भर बनना पल्सेस में ये एक नया मिशन चालू किया जा रहा है। 6 साल के इस मिशन में कई सारे नए इनिशिएटिव लिए जाएंगे।
ବ୍ୟାପାର କ୍ୟାବିନେଟ୍ କମିଟି ନିଷ୍ପତ୍ତି ଅନୁଯାୟୀ 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଗହମ କ୍ୱିଣ୍ଟାଲ ପିଛା 160 ଟଙ୍କା ବୃଦ୍ଧି ପାଇଥିବା ବେଳେ ଯବ 170 ଟଙ୍କା, ଚଣା 225 ଟଙ୍କା ଏବଂ ମସୁର ଡାଲି କ୍ୱିଣ୍ଟାଲ ପିଛା 300 ଟଙ୍କା ମୂଲ୍ୟ ବୃଦ୍ଧି ପାଇଛି। କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ଦେଶରେ 5,862 କୋଟି ଟଙ୍କା ବ୍ୟୟ ଅଟକଳରେ 57ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି କେନ୍ଦ୍ର ସରକାରଙ୍କ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେମାନଙ୍କ ପିଲାମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ସହଜ କରିବା ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ନଥିବା ଜିଲ୍ଲାଗୁଡ଼ିକରେ 20ଟି, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ 14ଟି, ବାମପନ୍ଥୀ ଉଗ୍ରବାଦୀ ଜିଲ୍ଲାଗୁଡ଼ିକରେ 4ଟି ଏବଂ ଉତ୍ତର ପୂର୍ବ ଓ ପାହାଡ଼ିଆ ଅଞ୍ଚଳରେ 5ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର କ୍ୟାବିନେଟ୍ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ସହାୟତା 3% ବୃଦ୍ଧି କରିଛନ୍ତି। ଏହାଦ୍ୱାରା 49,20,000 କେନ୍ଦ୍ର ସରକାରୀ କର୍ମଚାରୀ ଓ 68,70,000 ପେନ୍ସନ୍ଭୋଗୀ ଉପକୃତ ହେବେ। ଏହା ପିଛିଲା ଭାବେ ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଲାଗୁ ହେବ। ଆଇସିସି ପୁରୁଷ T20 ବ୍ୟାଟ୍ସମ୍ୟାନ୍ ବର୍ଗରେ ଭାରତର ବାମହାତୀ ଓପନର ଅଭିଷେକ ଶର୍ମା ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। 25 ବର୍ଷୀୟ ଶ୍ରୀ ଶର୍ମା 931 ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଇଂଲଣ୍ଡର ଫିଲ୍ ସଲ୍ଟ ଦ୍ୱିତୀୟ ଏବଂ ଭାରତର ତିଲକ ବର୍ମା ତୃତୀୟ ସ୍ଥାନରେ ଅଛନ୍ତି। ବୋଲିଂ ବର୍ଗରେ ଭାରତର ବରୁଣ ଚକ୍ରବର୍ତ୍ତୀ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅଲରାଉଣ୍ଡର ବର୍ଗରେ ପାକିସ୍ତାନ ସୈବ ଆୟୁବ ଶୀର୍ଷ ସ୍ଥାନରେ ଅଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ସାରା ଦେଶରେ ଆଜି ପାଳନ କରାଯାଉଛି ବିଜୟାଦଶମୀ ପର୍ବ। 3% ମହଙ୍ଗା ଭତ୍ତା ବୃଦ୍ଧି ସହ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଡାଲି ଆତ୍ମନିର୍ଭରତା ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଏବଂ ଆଇସିସି ପୁରୁଷ T20 ବ୍ୟାଟ୍ସମ୍ୟାନ୍ ବର୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା। ସମ୍ବାଦ ଶେଷ ହେଲା।